ମୁଁ କହୁଥିଲି ଯେ ମୁଁ ଅଙ୍ଗନବାଡ଼ି ସେଣ୍ଟର ହେଲ୍ପର ଭାବରେ କାମ କରୁଛି 57 ୱାର୍ଡ ଆଉ ପାଣ୍ଡବ ନଗର ତାରିଣୀ ସାହି। ଆମର ଏଠି ଅଙ୍ଗନବାଡ଼ି ଘର ଆଗରେ ପାଣି ଫାଣି ଜମା ହଉଛି, ଛୁଆମାନେ ଯିବା ଆସିବା କରିବା ପାଇଁ ଅସୁବିଧା ହଉଛନ୍ତି। ରାସ୍ତା ଅଛି କିନ୍ତୁ ତାର କିଛି ମରାମତି କରାଯାଉନାହିଁ। ଦୟାକରି ତାର ଯଦି କିଛି ପଦକ୍ଷେପ ନିଅନ୍ତେ, କାହିଁକି ନା ଡେଙ୍ଗୁ ବର୍ଷା ସିଜିନ ଆସିଲା, ଡେଙ୍ଗୁ ଏସବୁ ମଶା ମାଛି ସବୁ ବେଶୀ ବୁଲାବୁଲି କରିବେ, ତାହେଲେ ଛୁଆମାନେ ହଇରାଣରେ ପଡିବେ। ସେଥିପାଇଁ ଆପଣ ଦୟାକରିକି ତାର କିଛି ଗୋଟେ ପଦକ୍ଷେପ ନିଅନ୍ତୁ।